କହିପାରୁ?
ହଁ, ମୋ ନାଁ ଜୟଶ୍ରୀ ତ୍ରିପାଠୀ, ମୁଁ ମଙ୍ଗଳା ମନ୍ଦିର ପାଖରେ ଏକାମ୍ବିଆର ରହୁଛି। ଆମର ଘର ପାଖରେ ଡ୍ରେନ ପାଇଁ ଖୋଳା ହେଇକି ମାସେ ହେଲାଣି, କିଛି ରିପ୍ୟାରିଂ କରା ହେଇନି। ଗାଈ ଗାଈ ଷଣ୍ଢ ସବୁ ପଡିଯାଉଛନ୍ତି, ପିଲାମାନେ ବି ପଡିଯାଉଛନ୍ତି, ସାଇକେଲ ଗାଡି ବି ପଡୁଛି, ପାଇପ ଫାଇପ ଆମର ଭାଙ୍ଗିଗଲାଣି। ତା ସହିତ ଆମ କାନ୍ଥ ବି ଗଳି ପଡିବ, ଏପର୍ଯ୍ୟନ୍ତ ରିପ୍ୟାରିଂ କରା ହେଇନି। ଆପଣ ଟିକେ ଦୟାକରି ବୁଝନ୍ତୁ ଆଉ, ବୁଝିଲେ ଆମେ ଉପକୃତ ହବୁ ଆଉ। ଥ୍ୟାଙ୍କ ୟୁ।